ओम शांति। अजर सकर महावाक्य 8 जुलाई 2025 मधुर सन्तान मनी तुमर एह जीवन बहुत बहुत अमूल्य अटे कहीं तुम्हें मने श्रीमत आधार रे विश्वर सेवा करुच एह नर्क को स्वर्ग करि देउछ। प्रश्न खुशी हज जीवार कारण तथा तार निवारण कहन। उत्तर देह अभिमान आसवा कारण खुशी समाप्त हो जाए थाए। मनरे जेते बेले कोनोसी शंका अर्थात संदेह सृष्टि होइथाए सेते बेले मध्ये खुशी हजि जायथाए। सेतिपय बाबा राय देउछन्ते जेते बेले कोनोसी शंका उत्पन्न होउची तेबे तुरंत बाबांको पचार। देही अभिमानी स्थिति रे रहिबार अभ्यास कर तेबे सर्वदा खुशी रे रहिबो। ओम शांति। सर्वोच्च भगवान अटंती एवं पुणी भगवान उबार संतान मानक सन्मुखे मु तुम मानक श्रेष्ठ रु श्रेष्ठ करुचे तेणु तुम संतान मानक केते खुशी रहिबा उचित। जानुछ जे बाबा हमको सारा विश्वर मालिक कराउछन्ते। मनुष्य कहउछन्ते परम पिता परमात्मा सर्वोच्च अटंती। बाबा निजे कहउछन्ते मु तो विश्वर मालिक हेउ नाही। भगवान उवाच मते मनुष्य मने कहउछन्ते सर्वोच्च भगवान एवं मु कहुचे जे मोर संतान मने उच्चरु उच्च अटंते सिद्ध करी बताउछन्ते। पुरुषार्थ मध्य कल्प पूर्व सदृश ड्रामा अनुसारे कराउछन्ते। बाबा बुझाउछन्ते जदि कोनोसी कथा न बुझी पारुछ तेबे पचार। मनुष्य मानक किछि हेले जाना नाही दुनिया कण वैकुंठ कण। जदियो अनेक मोगल नवाब थिले अमेरिका रे जेते पैसा वाला हुंतु किंतु एहि लक्ष्मी नारायण परि केही होई पारिबे नाही। सेमाने त व्हाइट हाउस आदि तयारी करुछन्ते किंतु सेठारे त रत्न छड़ित गोल्डन हाउस हेब ताको सुखधाम कहुछि। तुमर ही पार्ट हीरो हीरोइन रो अटे। तुम्हें डायमंड हेउछ गोल्डन एज थिला वर्तमान आयरन एज हो जाइछि। बाबा कहुछन्ते तुम्हें कित्ते भाग्यशाली अट। स्वयं भगवान निजे बुझाउछन्ते तेनु तुम्हें कित्ते खुशी रे रहिबा उचित। तुमर ही पाठ पढ़ा नुआ दुनिया पाई उद्दिष्ट। तुमर ही जीवन बहुत अमूल्य अटे कहीं तुम्हें विश्वर सेवा करुछ। बाबा को डाकुछन्ते मध्य आपण आसी नर्क को स्वर्ग करातो। हेबेले गॉड फादर कहुछन्ते ना बाबा कहुछन्ते तुम्हें स्वर्ग रे थिला ना एबे नर्क रे अछ पुणी स्वर्ग को जीव। नर्क आरंभ हेले पुणी स्वर्ग र कथा भूली जाउछन्ते। एहा त पुणी थरे हेब पुणी मध्य तुमको सत्य जुगरु कड़ी जुग को निश्चय आसीबा को हेब। बापा बारंबार संतान मानक कहउछन्ते जे जदि मनरे कोनोसी शंका अछि जहा द्वारा खुशी रहुनै तेबे कह। बाबा बसी पढ़ाउछन्ते तेणु पढ़ीबा दरकार ना। खुशी रहू नाही काहेकि ना तुम्हें देह अभिमान रे आसी जाउछ। खुशी त हेबा उचित ना। बाबा तो केवल ब्रह्मांडर मालिक अटंते तुम्हें तो सारा विश्वर मध्य मालिक होउछ। जदियो बाबा को रचयिता कहा जाउछे किंतु एपरि नुहे जे प्रलय होइछि पुणी नुआ दुनिया रचना करिबे ना। बाबा कहउछन्ते मु केवल पुरुणा को नुआ कराउछि पुरुणा दुनियार विनाश कराउछि तुमको नुआ दुनियार मालिक कराउछि मु किछि करु नाही। एहा मध्य ड्रामारे निर्धारित रहिछि। पतित दुनिया को ही मते डाकुछन्ते पिलामन्नंको पारसनाथ कराउछि तेनो पिलामन्ने निजे पारसपुरी को आसी जाउछन्ते। सेठाको त मते केही केबे डाकु नहन्ते। केबे डाकुछ कि जे बाबा पारसपुरी को आसी टिके बुली करित जाओ डाकु ही नहन्ते। गायन मध्ये रहिछि दुखरे समस्ते स्मरण करन्ते पतित दुनिया रे मने पकाउछन्ते सुखरे केही मने पकाउ नहन्ते। ना याद करुछन्ते ना डाकुछन्ते କେବଳ ଦ୍ୱାପରରେ ମନ୍ଦିର ତିଆରି କରି ମୋତେ ସେଠାରେ ରଖି ଦେଉଛନ୍ତି। ପଥରର ନହେଲେ ବି ହୀରାର ଲିଙ୍ଗ ତିଆରି କରି ରଖି ଦେଉଛନ୍ତି। ପୂଜା କରିବା ପାଇଁ କେତେ ଆଶ୍ଚର୍ଯ୍ୟର କଥା ଅଟେ। ଏସବୁ କଥା ଭଲ ଭାବରେ କାନ ଖୋଲି ଶୁଣିବା ଦରକାର। କାନକୁ ମଧ୍ୟ ପବିତ୍ର କରିବାକୁ ହେବ। ପ୍ରଥମେ ହେଉଛି ପବିତ୍ରତା। କୁହନ୍ତି ବାଘୁଣୀର କ୍ଷୀର ସୁନାର ପାତ୍ରରେ ହିଁ ରହିପାରିବ। ଏଠାରେ ମଧ୍ୟ ପବିତ୍ରତା ଥିଲେ ହିଁ ଧାରଣା ହେବ। ବାବା କହୁଛନ୍ତି କାମ ମହାଶତ୍ରୁ ଅଟେ, ଏହା ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ। ଏହା ତୁମର ଅନ୍ତିମ ଜନ୍ମ, ଏ କଥା ମଧ୍ୟ ତୁମେ ଜାଣିଛ। ଏହା ସେହି ମହାଭାରତ ଲଢ଼େଇ ଅଟେ। କଳ୍ପ କଳ୍ପ ଯେପରି ବିନାଶ ହୋଇଛି ସେହିପରି ଏବେ ମଧ୍ୟ ହେବ। ଡ୍ରାମା ଅନୁସାରେ ତୁମେ ସନ୍ତାନମାନେ ସ୍ୱର୍ଗରେ ପୁନର୍ବାର ନିଜର ମହଲ ତିଆରି କରିବ, ଯେପରି କଳ୍ପ ପୂର୍ବରୁ କରିଥିଲ। ସ୍ୱର୍ଗକୁ ପାରାଡାଇଜ ବୋଲି କୁହାଯାଏ। ପୁରାଣରୁ ପାରାଡାଇଜ ଅକ୍ଷର ବାହାରିଛି। କହନ୍ତି ମାନସରୋବରରେ ପରିମାନେ ରହୁଥିଲେ, ସେଥିରେ କେହି ବୁଡ଼ ପକାଇଲେ ପରି ହୋଇଯିବେ। ବାସ୍ତବରେ ହେଉଛି ଜ୍ଞାନ ମାନସରୋବର। ଏଥିରେ ତୁମେ କଣରୁ କଣ ହୋଇଯାଉଛ, ଶୋଭନୀୟକୁ ପରି ବୋଲି କୁହାଯାଏ। ଏପରି ନୁହେଁ ଯେ ପର ଥିବା କୌଣସି ପରି ରହିଛନ୍ତି। ଯେପରି ତୁମ ପାଣ୍ଡବ ମାନଙ୍କୁ ମହାବୀର କୁହାଯାଉଛି, ସେମାନେ ପୁଣି ପାଣ୍ଡବ ମାନଙ୍କର ବହୁତ ବଡ଼ ବଡ଼ ଚିତ୍ର ଆଦିରେ ବସିଥିବାର ଦେଖାଇ ଦେଇଛନ୍ତି। ଭକ୍ତି ମାର୍ଗରେ କେତେ ପଇସା ବରବାଦ କରୁଛନ୍ତି। ବାପା କହୁଛନ୍ତି ମୁଁ ତ ସନ୍ତାନ ମାନଙ୍କୁ କେତେ ସାହୁକାର କରାଇଥିଲି, ତୁମେ ଏତେ ସବୁ ପଇସା କଣ କଲ? ଭାରତ କେତେ ସାହୁକାର ଥିଲା, ଏବେ ଭାରତର କଣ ଅବସ୍ଥା ହୋଇଛି? ଯିଏ ଶହେ ଶତକଡ଼ା ସାହୁକାର ଥିଲା ଏବେ ଶହେ ଶତକଡ଼ା ଗରିବ ହୋଇଯାଇଛି। ଏବେ ତୁମେମାନଙ୍କୁ କେତେ ପ୍ରସ୍ତୁତି କରିବା ଦରକାର। ପିଲାମାନଙ୍କୁ ମଧ୍ୟ ଏହି କଥା ବୁଝାଇବାକୁ ହେବ ଯେ ଶିବ ବାପାଙ୍କୁ ୟାଦ କର, ତେବେ ତୁମେ କୃଷ୍ଣଙ୍କ ପରି ହୋଇଯିବ। ତେଣୁ ତୁମ ସନ୍ତାନ ମାନଙ୍କୁ କେତେ ଖୁସି ରହିବା ଉଚିତ। କିନ୍ତୁ ସେମାନେ ଅସରନ୍ତି ଖୁସିରେ ରହିପାରିବେ ଯିଏ ସର୍ବଦା ଅନ୍ୟର ସେବା କରୁଥିବେ। ମୁଖ୍ୟ ଧାରଣା ହେଉଛି ଚଳଣି ବହୁତ ବହୁତ ରାଜକୀୟ ହେବା ଦରକାର। ଖାଦ୍ୟ ପାନୀୟ ବହୁତ ସୁନ୍ଦର। ତୁମ ପାଖକୁ ଯେତେବେଳେ କେହି ଆସୁଛନ୍ତି ତାଙ୍କର ପ୍ରତ୍ୟେକ ପ୍ରକାରର ସେବା କରିବା ଉଚିତ। ସ୍ଥୂଳ ବି ସୂକ୍ଷ୍ମ ବି ଜିସ୍ମାନୀ ରୁହାନୀ ଉଭୟ କରିବା ଦ୍ୱାରା ବହୁତ ଖୁସି ହେବେ। କେହି ବି ଆସିଲେ ତାଙ୍କୁ ତୁମେ ପ୍ରକୃତ ସତ୍ୟ ନାରାୟଣଙ୍କର କଥା ଶୁଣାଅ। ଶାସ୍ତ୍ରରେ ତ କଣ କଣ କାହାଣୀ ସବୁ ଲେଖି ଦେଇଛନ୍ତି। ବିଷ୍ଣୁଙ୍କ ନାଭିରୁ ବ୍ରହ୍ମା ବାହାରିଲେ ପୁଣି ବ୍ରହ୍ମାଙ୍କ ହସ୍ତରେ ଶାସ୍ତ୍ର ଦେଇ ଦେଇଛନ୍ତି। ତେବେ ବିଷ୍ଣୁଙ୍କ ନାଭିରୁ ବ୍ରହ୍ମା କିପରି ବାହାରୁଛନ୍ତି, ଏହାର କେତେ ରହସ୍ୟ ରହିଛି, ଆଉ କେହି ଏକଥାକୁ ବୁଝିପାରିବେ ନାହିଁ। ନାଭିର ବାହାରିବାର ତ କଥା ହିଁ ନାହିଁ। ବ୍ରହ୍ମା ହିଁ ବିଷ୍ଣୁ, ବିଷ୍ଣୁ ହିଁ ବ୍ରହ୍ମା ହେଉଛନ୍ତି। ବ୍ରହ୍ମାଙ୍କୁ ବିଷ୍ଣୁ ହେବା ପାଇଁ ଏକ ସେକେଣ୍ଡ ଲାଗୁଛି। ସେକେଣ୍ଡରେ ଜୀବନ ମୁକ୍ତି କୁହାଯାଉଛି ନା। ବାବା ସାକ୍ଷାତକାର କରାଇଲେ ଯେ ତୁମେ ବିଷ୍ଣୁଙ୍କର ରୂପ ହେଉଛ। ସେକେଣ୍ଡରେ ବିଶ୍ୱାସ ହୋଇଗଲା, ବିନାଶର ସାକ୍ଷାତକାର ମଧ୍ୟ ହେଲା। ନଚେତ କଲିକତାରେ ଯେପରି ରାଜକୀୟ ଠାଣିରେ ରହୁଥିଲେ କୌଣସି ଅସୁବିଧା ନଥିଲା, ବହୁତ ରାଜକୀୟ ଭାବେ ରହୁଥିଲେ। ଏବେ ବାବା ତୁମକୁ ଏହି ଜ୍ଞାନ ରତ୍ନର ବ୍ୟାପାର ଶିଖାଉଛନ୍ତି। ଦୁନିଆର ବ୍ୟାପାର ତ ଏହା ଆଗରେ କିଛି ବି ନୁହେଁ, କିନ୍ତୁ ତୁମର ଏବଂ ଏହାଙ୍କ ଅଭିନୟରେ ଫରକ ରହିଛି। ବାବା ଏହାଙ୍କ ଶରୀରରେ ପ୍ରବେଶ କରିବାରୁ ତୁରନ୍ତ ସବୁ ଛାଡ଼ିଦେଲେ, ଭଟ୍ଟି ହେବାକୁ ଥିଲା। ତୁମେ ମଧ୍ୟ ସବୁକିଛି ଛାଡ଼ିଛ, ନଦୀ ପାର କରି ଆସି ତପସ୍ୟାରେ ରହିଲେ। କଣ କଣ ହେଲା କିଛି ହେଲେ ଚିନ୍ତା ନାହିଁ। କହୁଛନ୍ତି ଶ୍ରୀକୃଷ୍ଣ ହରଣ କରିନେଲେ। କାହିଁକି ହରଣ କଲେ? ତାଙ୍କ ପାଟରାଣୀ କରିବା ପାଇଁ ଏହି ଭଟ୍ଟି ମଧ୍ୟ କରାଯାଉଛି। ତୁମ ସନ୍ତାନମାନଙ୍କୁ ସ୍ୱର୍ଗର ମହାରାଣୀ କରିବା ପାଇଁ ଶାସ୍ତ୍ରରେ ତ କଣ ସବୁ ଲେଖି ଦେଇଛନ୍ତି, କିନ୍ତୁ ପ୍ରାକ୍ଟିକାଲରେ କଣ ସବୁ ରହିଛି ତାହା ଏବେ ତୁମେ ବୁଝୁଛ। ହରଣ କରିବାର କଥା ହିଁ ନାହିଁ, କଳ୍ପ ପୂର୍ବରୁ ମଧ୍ୟ ଗାଳି ଖାଇଥିଲେ, ନାମ ବଦନାମ ହୋଇଥିଲା। ଏହା ତ ହେଉଛି ଡ୍ରାମା, ଯାହା କିଛି ହେଉଛି କଳ୍ପ ପୂର୍ବ ସଦୃଶ। ଏବେ ତୁମେ ଭଲ ଭାବରେ ଜାଣିଛ ଯେ କଳ୍ପ ପୂର୍ବରୁ ଯେଉଁମାନେ ରାଜ୍ୟ ନେଇଥିଲେ ସେମାନେ ନିଶ୍ଚୟ ଆସିବେ। ବାପା କହୁଛନ୍ତି ମୁଁ ମଧ୍ୟ କଳ୍ପ କଳ୍ପ ଆସି ଭାରତକୁ ସ୍ୱର୍ଗ କରାଉଛି। ପୁରା 84 ଜନ୍ମର ହିସାବ ବତାଉଛି। ସତ୍ୟ ଯୁଗରେ ତୁମେ ଅମର ରହିବ, ସେଠାରେ ଅକାଳ ମୃତ୍ୟୁ ହୁଏ ନାହିଁ। ସେ ବାବା କାଳ ଉପରେ ବିଜୟ ପ୍ରାପ୍ତ କରାଉଛନ୍ତି। କହୁଛନ୍ତି ମୋ କାଳର କାଳ ମହାକାଳ ଅଟେ। କାହାଣୀ ମଧ୍ୟ ରହିଛି ନା, ତୁମେ କାଳ ଉପରେ ବିଜୟ ପ୍ରାପ୍ତ କରୁଛ, ତୁମେ ଅମର ଲୋକକୁ ଯାଉଛ। ଅମର ଲୋକରେ ଉଚ୍ଚ ପଦ ପାଇବା ପାଇଁ ପ୍ରଥମତଃ ପବିତ୍ର ହେବାକୁ ପଡ଼ିବ, ଦ୍ୱିତୀୟରେ ପୁଣି ଦୈବୀ ଗୁଣ ମଧ୍ୟ ଧାରଣ କରିବାକୁ ହେବ। ପ୍ରତ୍ୟହ ନିଜର ଚାର୍ଟ ରଖ। ରାବଣ ଦ୍ୱାରା ତୁମର କ୍ଷତି ହୋଇଛି, ମୋ ଦ୍ୱାରା ଲାଭ ହେଉଛି। ବ୍ୟାପାରୀ ଲୋକେ ଏହି କଥାକୁ ଭଲ ଭାବରେ ବୁଝିବେ। ଏହା ହେଉଛି ଜ୍ଞାନ ରତ୍ନ। କୋଟିକରେ କେହି ବ୍ୟାପାରୀ ଏହାଙ୍କ ସହିତ ବ୍ୟାପାର କରିବେ। ତୁମେ ଏଠାକୁ ବ୍ୟାପାର କରିବାକୁ ଆସିଛ। କେହି ତ ଭଲ ଭାବରେ ବ୍ୟାପାର କରି ସ୍ୱର୍ଗର ସୌଦା ନେଉଛନ୍ତି 21 ଜନ୍ମ ପାଇଁ। 21 ଜନ୍ମ ବି କଣ, 50-60 ଜନ୍ମ ତୁମେ ବହୁତ ସୁଖୀ ରହିବ। ପଦମପତି ହେଉଛ ଦେବତାଙ୍କର ପାଦ ପଦ୍ମ ଦର୍ଶାଇଥାନ୍ତି ନା, ଅର୍ଥ କିଛି ବୁଝୁନାହାନ୍ତି। ତୁମେ ଏବେ ପଦମପତି ହେଉଛ, ତେଣୁ ତୁମେ କେତେ ଖୁସି ହେବା ଉଚିତ। ବାପା କହୁଛନ୍ତି ମୁଁ କେତେ ସାଧାରଣ ଅଟେ, ତୁମ ସନ୍ତାନମାନଙ୍କୁ ସ୍ୱର୍ଗକୁ ନେଇଯିବାକୁ ଆସିଛି। ଡାକୁଛ ମଧ୍ୟ ହେ ପତିତ ପାବନ, ଆସ, ଆସିକରି ପବିତ୍ର କରାଅ। ସୁଖଧାମରେ ସମସ୍ତେ ପବିତ୍ର ରହିବେ। ଶାନ୍ତିଧାମର କୌଣସି ଇତିହାସ ଭୂଗୋଳ ନାହିଁ, ତାହା ତ ଆତ୍ମାମାନଙ୍କର ବୃକ୍ଷ ଅଟେ। ସୂକ୍ଷ୍ମ ବତନର କୌଣସି କଥା ହିଁ ନାହିଁ। ବାକି ଏ ସୃଷ୍ଟିଚକ୍ର କିପରି ଘୁରୁଛି ତାହା ତୁମେ ଜାଣିଗଲଣି। ସତ୍ୟ ଯୁଗରେ ଲକ୍ଷ୍ମୀ ନାରାୟଣଙ୍କର ରାଜଧାନୀ ଥିଲା। ଏପରି ନୁହେଁ, ଏକ ଲକ୍ଷ୍ମୀ ନାରାୟଣ ହିଁ ରାଜତ୍ୱ କରିବେ। ବୃଦ୍ଧି ତ ହେବ ନା, ପୁଣି ଦ୍ୱାପରରେ ସେହି ପୂଜ୍ୟରୁ ପୂଜାରୀ ହେଉଛନ୍ତି। ପୁଣି ମନୁଷ୍ୟ ପରମାତ୍ମାଙ୍କ ନିମନ୍ତେ କହିଦେଉଛନ୍ତି ନିଜେ ହିଁ ପୂଜ୍ୟ, ଯେପରି ପରମାତ୍ମାଙ୍କ ନିମନ୍ତେ ସର୍ବବ୍ୟାପୀ କହିଦେଉଛନ୍ତି। ଏହି କଥାକୁ କେବଳ ତୁମେ ହିଁ ବୁଝୁଛ। ଅଧାକଳ୍ପ ତୁମେ ଗାୟନ କରି ଆସିଛ ସର୍ବୋଚ୍ଚ ଭଗବାନ, ଏବଂ ବର୍ତ୍ତମାନ ଭଗବାନ କହୁଛନ୍ତି ଉଚ୍ଚରୁ ଉଚ୍ଚ ତୁମେ ସନ୍ତାନମାନେ ଅଟ। ତେଣୁ ଏପରି ବାବାଙ୍କର ରାୟ ଆଧାରରେ ମଧ୍ୟ ଚାଲିବା ଉଚିତ ନା। ଗୃହସ୍ଥ ବ୍ୟବହାର ମଧ୍ୟ ସମ୍ଭାଳିବାକୁ ହେବ। ଏଠାରେ ତ ସମସ୍ତେ ସ୍ଥାୟୀ ଭାବେ ରହିପାରିବେ ନାହିଁ। ସମସ୍ତେ ରହିଲେ ତ କେତେ ବଡ଼ ଘର ତିଆରି କରିବାକୁ ପଡ଼ିବ। ଏ କଥା ମଧ୍ୟ ତୁମେ ଦିନେ ଦେଖିବ ଯେ ତଳୁ ଉପର ପର୍ଯ୍ୟନ୍ତ କେତେ ବଡ଼ ଧାଡ଼ି ଲାଗିଯିବ ଦର୍ଶନ କରିବା ପାଇଁ। କାହାକୁ ଦର୍ଶନ ନ ମିଳିଲେ ଗାଳି ଦେବାରେ ମଧ୍ୟ ଲାଗି ପଡ଼ିଥାନ୍ତି। ଭାବୁଛନ୍ତି ଯେ ମହାତ୍ମାଙ୍କର ଦର୍ଶନ କରିବୁ। ବର୍ତ୍ତମାନ ବାବା ତ ହେଉଛନ୍ତି ସନ୍ତାନମାନଙ୍କର, ସନ୍ତାନମାନଙ୍କୁ ହିଁ ପଢ଼ାଉଛନ୍ତି। ତୁମେ ଯାହାକୁ ରାସ୍ତା ବତାଉଛ କେହି ତ ଭଲ ଭାବରେ ଚାଲୁଛନ୍ତି, କେହି କେହି ଧାରଣା କରିପାରୁ ନାହାନ୍ତି। କେତେକ ଅଛନ୍ତି ଶୁଣୁଛନ୍ତି, ପୁଣି ବାହାରକୁ ଗଲେ ସେଇଠାରେ ରହିଯାଉଛନ୍ତି, ମନରେ ସେଇ ଖୁସି ରହୁନାହିଁ, ପାଠ ପଢ଼ୁନାହାନ୍ତି, ଯୋଗ ମଧ୍ୟ କରୁନାହାନ୍ତି। ବାବା କେତେ ବୁଝାଉଛନ୍ତି ଚାଟ ରଖ, ନଚେତ ବହୁତ ପଶ୍ଚାତାପ କରିବାକୁ ପଡ଼ିବ। ଆମେ ବାବାଙ୍କୁ କେତେ ୟାଦ କରୁଛୁ, ନିଜର ଚାଟ ଦେଖିବା ଉଚିତ। ଭାରତର ପ୍ରାଚୀନ ଯୋଗର ବହୁତ ମହିମା ରହିଛି, ତେଣୁ ବାବା ବୁଝାଉଛନ୍ତି ଯଦି କୌଣସି କଥା ବୁଝି ନ ପାରୁଛ ତେବେ ବାପାଙ୍କୁ ପଚାର। ଆଗରୁ ତୁମେ କିଛି ହେଲେ ବି ଜାଣିନଥିଲ। ବାବା କହୁଛନ୍ତି ଏହା ହେଉଛି କଣ୍ଟାର ଜଙ୍ଗଲ, କାମ ମହାଶତ୍ରୁ ଅଟେ। ଏହା ସ୍ୱୟଂ ଗୀତାର ଅକ୍ଷର ଅଟେ। ଗୀତା ପଢ଼ୁଥିଲେ କିନ୍ତୁ ବୁଝିପାରୁନଥିଲେ। ବାବା ସାରା ଆୟୁ ଗୀତା ପଢ଼ିଛନ୍ତି, ବୁଝୁଥିଲେ ଗୀତାର ମହାତ୍ମ୍ୟ ବହୁତ ଭଲ, ଭକ୍ତି ମାର୍ଗରେ ଗୀତାର କେତେ ସମ୍ମାନ ରହିଛି, ଗୀତା ବଡ଼ ବି ରହିଛି ଛୋଟ ବି ରହିଛି। ଶ୍ରୀକୃଷ୍ଣ ଆଦି ଦେବତାମାନଙ୍କର ସେହି ଚିତ୍ର ଅଳ୍ପ ପଇସାରେ ମଧ୍ୟ ମିଳୁଛି, ସେହି ଚିତ୍ରରେ ପୁଣି କେତେ ବଡ଼ ବଡ଼ ମନ୍ଦିର ତିଆରି କରୁଛନ୍ତି। ତେଣୁ ବାବା ବୁଝାଉଛନ୍ତି, ତୁମକୁ ତ ବିଜୟମାଳାର ଦାନା ହେବାକୁ ପଡ଼ିବ। ଏପରି ମିଠା ମିଠା ବାବାଙ୍କୁ ବାବା ବାବା ମଧ୍ୟ କହୁଛନ୍ତି, ବୁଝୁଛନ୍ତି ମଧ୍ୟ ବାବା ସ୍ୱର୍ଗର ରାଜତ୍ୱ ଦେଉଛନ୍ତି, ତଥାପି ବି ଶୁଣୁଛନ୍ତି କହୁଛନ୍ତି, କିନ୍ତୁ ପୁଣି ମାୟାର ବଶୀଭୂତ ହୋଇ ଅହୋ ମାୟା ଛାଡ଼ପତ୍ର ଦେଇଦେଉଛନ୍ତି। ବାବା କହିଲେ ତ ବାବା ଅର୍ଥାତ ବାବା। ଭକ୍ତି ମାର୍ଗରେ ମଧ୍ୟ ଗାନ କରାଯାଏ ଯେ ପତିତ ମାନଙ୍କର ପତି, ଗୁରୁ ମାନଙ୍କର ଗୁରୁ ଏକ ଅଟନ୍ତି, ସେ ଆମର ପିତା ଅଟନ୍ତି, ଜ୍ଞାନର ସାଗର ପତିତ ଭବନ ଅଟନ୍ତି। ତୁମେ ସନ୍ତାନମାନେ କହୁଛ ବାପା ଆମେ କଳ୍ପ କଳ୍ପ ଆପଣଙ୍କ ଠାରୁ ସମ୍ପତ୍ତି ନେଇ ଆସିଛୁ, କଳ୍ପ କଳ୍ପ ମିଶିଛୁ, ବେହୋଦର ବାବାଙ୍କ ଠାରୁ ନିଶ୍ଚୟ ଆମକୁ ବେହୋଦର ସମ୍ପତ୍ତି ମିଳିବ। ମୁଖ୍ୟ ହେଉଛି ଅଲଫ ଅର୍ଥାତ ବାପା, ସେଥିରେ ବେ ଅର୍ଥାତ ବାଦସାଇ ସମ୍ମିଳିତ ହୋଇ ରହିଛି। ବାବା ଅର୍ଥ ସମ୍ପତ୍ତି, ତାହା ହେଉଛି ହଦର ସମ୍ପତ୍ତି, ଏହା ହେଉଛି ବେହଦର ସମ୍ପତ୍ତି। ହଦର ବାବା ତ ଅଗଣିତ ରହିଛନ୍ତି, ବେହଦର ବାବା ତ ଏକ ଅଟନ୍ତି। ଆଚ୍ଛା ମିଠା ମିଠା, 5000 ବର୍ଷ ପରେ ପୁନର୍ବାର ଆସି ମିଶୁଥିବା ସନ୍ତାନମାନଙ୍କ ପ୍ରତି ବାପଦାଦାଙ୍କର ମଧୁର ସ୍ନେହ ସମ୍ପର୍ଣ୍ଣ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର 1, ସ୍ଥୂଳ ଏବଂ ସୂକ୍ଷ୍ମ ସେବା କରି ନିଜେ ଅପାର ଖୁସିର ଅନୁଭବ କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ କରାଇବାକୁ ହେବ। ଚାଲିଚଳନି ଏବଂ ଖାଦ୍ୟ ପାନୀୟରେ ବହୁତ ରୟାଲିଟି ଅର୍ଥାତ୍ ରାଜକୀୟତା ରଖିବାକୁ ହେବ। ନମ୍ବର 2, ଅମର ଲୋକରେ ଉଚ୍ଚ ପଦ ପାଇବା ପାଇଁ ପବିତ୍ର ହେବା ସହିତ ଦେବୀ ଗୁଣ ମଧ୍ୟ ଧାରଣ କରିବାକୁ ହେବ। ନିଜର ପୋତାମେଲ ଚାର୍ଟ ଦେଖିବାକୁ ହେବ ଯେ ମୋ ବାପାଙ୍କୁ କେତେ ମନେ ପକାଉଛି, ଅବିନାଶୀ ଜ୍ଞାନରତ୍ନର ରୋଜଗାର ଜମା କରୁଛି, ମୋର କାନ ପବିତ୍ର ହେଲାଣି ଯେଉଁଥିରେ ଧାରଣା ହୋଇପାରିବ। ବରଦାନ ସେବା କରିବା ସହିତ ଯୋଗର ଅନୁଭବ କରିବାରେ ରେସ୍ କରୁଥିବା ସଦା ଲାଭଲିନ ଆତ୍ମା ଭବ। ତୁମେମାନେ ସର୍ବଦା ଯୋଗଯୁକ୍ତ ସ୍ଥିତିରେ ତ ରହୁଛ, କିନ୍ତୁ ଯୋଗ ଦ୍ୱାରା ଯେଉଁ ସବୁ ପ୍ରାପ୍ତି ଗୁଡ଼ିକ ହୋଇଥାଏ ସେହି ପ୍ରାପ୍ତି ଗୁଡ଼ିକର ଅନୁଭୂତିକୁ ଆଗକୁ ଆଗକୁ ବଢ଼ାଇ ଚାଲ, ସେଥିପ୍ରତି ଏବେ ବିଶେଷ ସମୟ ଏବଂ ବିଶେଷ ଧ୍ୟାନ ଦିଅ, ଯାହାଦ୍ୱାରା ଜଣାପଡ଼ିବ ଯେ ଇଏ ଅନୁଭୂତିର ସାଗରରେ ହଜିଯାଇଥିବା ଲଭଲିନ ଆତ୍ମା ଅଟନ୍ତି, ଯେପରି ପବିତ୍ରତାର ଏବଂ ଶାନ୍ତିର ବାତାବରଣର ସମସ୍ତଙ୍କୁ ଅନୁଭବ ହୋଇଥାଏ, ସେହିପରି ତୁମକୁ ଶ୍ରେଷ୍ଠ ଯୋଗୀ ଲଗନରେ ମଗ୍ନ ରହୁଥିବା ଯୋଗୀ ଅନୁଭବ କରନ୍ତୁ। ତୁମମାନଙ୍କର ଜ୍ଞାନର ପ୍ରଭାବ ତ ରହିଛି, କିନ୍ତୁ ଯୋଗର ସିଦ୍ଧି ସ୍ୱରୂପର ପ୍ରଭାବ ମଧ୍ୟ ପଡ଼ୁ, ସେଥିପାଇଁ ସେବା କରିବା ସହିତ ଯୋଗର ଅନୁଭବରେ ବୁଡ଼ି ରୁହ ଏବଂ ଯୋଗରୂପୀ ଯାତ୍ରାର ଅନୁଭବର ରେସ୍ କର। ସ୍ଲୋଗାନ, ନିଜର ସିଦ୍ଧିକୁ ସ୍ୱୀକାର କରିନେବା ଅର୍ଥ ଭବିଷ୍ୟତ ପ୍ରାରବ୍ଧକୁ ଏଠାରେ ହିଁ ସମାପ୍ତ କରିଦେବା। ଅବ୍ୟକ୍ତ ଇଶାରା ସଂକଳ୍ପ ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହୁଅ। ଯେତେ ଯେତେ ତୁମେ ପିଲାମାନେ ଶ୍ରେଷ୍ଠ ସଂକଳ୍ପର ଶକ୍ତିରେ ସମ୍ପର୍ଣ୍ଣ ହୋଇଚାଲିବ, ସେହି ଅନୁସାରେ ଶ୍ରେଷ୍ଠ ସଂକଳ୍ପର ଶକ୍ତିଶାଳୀ ସେବାର ସ୍ୱରୂପ ସ୍ପଷ୍ଟ ରୂପରେ ଦେଖିବାକୁ ମିଳିବ। ସମସ୍ତେ ଅନୁଭବ କରିବେ ଯେ ଆମକୁ କେହି ଡାକୁଛି ବା କୌଣସି ଦିବ୍ୟ ବୁଦ୍ଧି ଦ୍ୱାରା ଶୁଭ ସଂକଳ୍ପର ନିମନ୍ତ୍ରଣ ମିଳିଛି, ଆଉ କେହି ଦିବ୍ୟ ଦୃଷ୍ଟି ଦ୍ୱାରା ବାପାଙ୍କୁ ଏବଂ ବାପାଙ୍କର ସ୍ଥାନକୁ ଦେଖିବେ। ଏହି ଦୁଇ ପ୍ରକାରର ଅନୁଭବ ଦ୍ୱାରା ବହୁତ ତୀବ୍ର ଗତିରେ ନିଜର ଶ୍ରେଷ୍ଠ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଯିବେ। ଆଚ୍ଛା ଓମ୍ ଶାନ୍ତି।